ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମତଦାନ ଏହି ଅଳ୍ପ ସମୟ ପୂର୍ବରୁ ଆରମ୍ଭ ହୋଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର କହିଛନ୍ତି ମତଦାତା ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ଏବଂ ଦାୟିତ୍ୱବୋଧକୁ ଉପଯୋଗ କରିବାର ଆବଶ୍ୟକତା ରହିଛି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ମହାରାଷ୍ଟ୍ରର ୱାର୍ଦ୍ଧା ଲୋକସଭା ନିର୍ବାଚନ ମଣ୍ଡଳୀର ତଲେଗାଓଁଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ। ଆସନ୍ତା ମାସ 13 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଗତକାଲିଠାରୁ ଆରମ୍ଭ ହୋଇଛି ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ 9 ରନ୍ରେ ପରାସ୍ତ କରିଛି। ଆଜି ଲକ୍ଷ୍ନୌ ସୁପର ଜାୟାଣ୍ଟସ୍ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମତଦାନ ଏହି ଅଳ୍ପ ସମୟ ପୂର୍ବରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ 17 ରାଜ୍ୟ ଏବଂ 4 କେନ୍ଦ୍ରଶାସିତ ଅଞ୍ଚଳର ମୋଟ 102 ଆସନରେ ମତଦାନ ଅନୁଷ୍ଠିତ ହେଉଛି। ସେଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଆସାମ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ଉତ୍ତରାଖଣ୍ଡ, ଅରୁଣାଚଳ ପ୍ରଦେଶ, ମଣିପୁର ଏବଂ ମେଘାଳୟ ରହିଛି। ସେଥିମଧ୍ୟରେ 11 ଆସନ ଅନୁସୂଚିତ ଉପଜାତି ବର୍ଗ ଏବଂ 18 ଆସନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ସର୍ବାନନ୍ଦ ସୋନୱାଲ, କିରଣ ରିଜିଜୁ, ଜିତେନ୍ଦ୍ର ସିଂ, ସଞ୍ଜୀବ ବଲିଆ, ବିଜେପି ନେତା ତାମିଲ ସାଇ ସୁନ୍ଦରରାଜନ, ଜିତିନ ପ୍ରସାଦ, କଂଗ୍ରେସ ନେତା ଗୌରବ ଗୋଗୋଇ, କୀର୍ତ୍ତି ଚିଦାମ୍ଘରମ, ନକୁଳ ନାଥ, ଡିଏମ୍କେ ନେତା ଦୟାନିଧି ମାରନ୍ଙ୍କୁ ମିଶାଇ 1625 ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରିତ ହେବ। ଏହି ପର୍ଯ୍ୟାୟରେ 16,63,000 ମତଦାତା 1,63,000 ମତଦାନ କେନ୍ଦ୍ରରେ ଭୋଟ୍ ଦେବେ। ମୋଟ୍ ଭୋଟରଙ୍କ ମଧ୍ୟରେ 8,40,00,000 ପୁରୁଷ ଥିବାବେଳେ 8,23,00,000 ମହିଳା ଏବଂ 11,000 କ୍ଲିବ୍ ଭୋଟର ଅଛନ୍ତି। ପ୍ରଥମଥର ପାଇଁ ମତଦାନ କରୁଥିବା 36,00,000 ଯୁବା ଭୋଟର ଆଜି ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଏହି ପର୍ଯ୍ୟାୟରେ 85 ବର୍ଷରୁ ଅଧିକ ବୟସର 14,00,000 ଭୋଟର ଏବଂ 14,00,000 ଦିବ୍ୟାଙ୍ଗ ଭୋଟରଙ୍କୁ ଘରୁ ମତଦାନ କରିବାର ବିକଳ୍ପ ଦିଆଯାଇଛି। ଆମ ସମ୍ଭାଦଦାତା ଜଣାଇଛନ୍ତି ପ୍ରତ୍ୟେକ ମତଦାତା ସହଜରେ ଆସି ମତଦାନ କରିବା ପାଇଁ ନିର୍ବାଚନ କମିଶନ ଜଳ, ଆଶ୍ରୟସ୍ଥଳୀ, ଶୌଚାଳୟ, ର୍ୟାମ୍ପ, ସ୍ୱେଚ୍ଛାସେବୀ, ହ୍ୱିଲ୍ଚେୟାର ଏବଂ ବିଦ୍ୟୁତ୍ ଭଳି ମୌଳିକ ସୁବିଧା ଯୋଗାଇଛି। ଭୋଟ୍ ଗ୍ରହଣକାରୀ ଅଫିସର ଏବଂ ନିରାପତ୍ତା ବାହିନୀ ଯବାନମାନଙ୍କ ମୁତୟନ ପାଇଁ 41 ହେଲିକପ୍ଟର, 84 ସ୍ୱତନ୍ତ୍ର ଟ୍ରେନ୍ ଏବଂ 1,00,000 ଗାଡ଼ି ମଧ୍ୟ ମୁତୟନ କରାଯାଇଛି। ନିର୍ବାଚନ ପ୍ରକ୍ରିୟା ଉପରେ ନଜର ରଖିବାକୁ ବିଭିନ୍ନ ସ୍ଥାନରେ 361 ଜଣ ପର୍ଯ୍ୟବେକ୍ଷକ ମୁତୟନ ହୋଇଛନ୍ତି। 4,000 ଅଧିକ ଫ୍ଲାଇଂ ସ୍କ୍ୱାର୍ଡ, 5,000 ଅଧିକ ପରିସଂଖ୍ୟାନ ତଦାରଖ ଟିମ୍ ଏବଂ 2,000 ଭିଡ଼ିଓ ତଦାରଖ ଟିମ୍ ଅହରହ ନଜର ରଖିବେ। ଶତକଡ଼ା 50% ଭୋଟ୍ ଗ୍ରହଣ କେନ୍ଦ୍ରରେ ୱେବ୍କାଷ୍ଟିଂ କରାଯାଉଛି। ସମସ୍ତ ଭୋଟ୍ ଗ୍ରହଣ କେନ୍ଦ୍ରରେ କ୍ଷୁଦ୍ର ପର୍ଯ୍ୟବେକ୍ଷକମାନେ ମଧ୍ୟ ମୁତୟନ ହୋଇଛନ୍ତି। 1,300 ଆନ୍ତଃରାଜ୍ୟ ସୀମାନ୍ତ ଘାଟି ଏବଂ 162 ଆନ୍ତର୍ଜାତିକ ସୀମାନ୍ତ ଘାଟି ଉପରେ କଡ଼ା ନଜର ମଧ୍ୟ ରଖାଯାଇଛି। ମାଦକଦ୍ରବ୍ୟ, ନିଶାଦ୍ରବ୍ୟ, ଟଙ୍କା ଏବଂ ଉପହାର ସାମଗ୍ରୀଗୁଡ଼ିକର ଚାଲାଣ ଉପରେ ନଜର ରଖାଯାଇଛି। ସମୁଦ୍ରପଥ ଏବଂ ଆକାଶପଥରେ ମଧ୍ୟ କଡ଼ା ପହରା ଦିଆଯାଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର କହିଛନ୍ତି ମତଦାତା ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ଏବଂ ଦାୟିତ୍ୱବୋଧକୁ ଉପଯୋଗ କରିବାର ଆବଶ୍ୟକତା ରହିଛି। ଆଜିଠାରୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପରିପ୍ରେକ୍ଷୀରେ ଆକାଶବାଣୀକୁ ଏକ ସାକ୍ଷାତକାରରେ ଶ୍ରୀ କୁମାର କହିଛନ୍ତି ପ୍ରତ୍ୟେକ ଭୋଟର ସେମାନଙ୍କର ପରିବାର, ଆଗାମୀ ପିଢ଼ି, ପରିବେଶ ତଥା ଦେଶର ହିତକୁ ଦୃଷ୍ଟିରେ ରଖି ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ଉଚିତ। ଗୋଟିଏ ଭୋଟ୍ର ରହିଥିବା ଗୁରୁତ୍ୱକୁ ମତଦାତା ବୁଝିବା ଦରକାର ବୋଲି ସେ କହିଛନ୍ତି। ଗୋଟିଏ ଭୋଟ୍ ବଳରେ ହିଁ ଅନେକ ସମୟରେ ବହୁ ନିଷ୍ପତ୍ତି ପରିବର୍ତ୍ତିତ ହୋଇଥାଏ। ସେ କହିଛନ୍ତି ଭାରତରେ ସବୁବେଳେ ଭୋଟ୍ ଗ୍ରହଣ ସ୍ୱଚ୍ଛ, ଅବାଧ ଏବଂ ମୁକ୍ତ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥାଏ। ମତଦାତା ବହୁ ବିଷୟକୁ ବିଚାର କରି ତାଙ୍କର ମତାଧିକାର ସାବ୍ୟସ୍ତ କରିଥାନ୍ତି ବୋଲି ସେ କହିଛନ୍ତି। ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ମତ ଦେବାକୁ ଯାଇ ସେ କହିଛନ୍ତି ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ପୁଲିଂ ବୁଥ୍ରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୋଟ୍ଦାତାଙ୍କୁ ମୌଳିକ ସୁବିଧା ସୁଯୋଗ ପ୍ରଦାନ ପାଇଁ ମଧ୍ୟ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି। ଦିବ୍ୟାଙ୍ଗଙ୍କ ପାଇଁ ହ୍ୱିଲ୍ଚେୟାର ଏବଂ ସ୍ୱେଚ୍ଛାସେବୀ ତଥା ହେଲ୍ପ ଡେସ୍କର ବ୍ୟବସ୍ଥା ହୋଇଥିବା ଶ୍ରୀ କୁମାର କହିଛନ୍ତି। 85 ବର୍ଷରୁ ଅଧିକ ବୟସ୍କ ତଥା ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ଘରେ ଥାଇ ମତଦାନ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ମତଦାନ କେନ୍ଦ୍ରକୁ ଯିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଭାରତୀୟ ଭୋଟର ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବାକୁ ଗ୍ରୀଷ୍ମର ପ୍ରକୋପକୁ ମଧ୍ୟ ପ୍ରତିହତ କରିପାରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ମହାରାଷ୍ଟ୍ରର ୱାର୍ଧା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଲେଗାଓଁ ଗ୍ରାମଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ। ସେଠାରୁ ଦଳୀୟ ସାଂସଦ ରାମଦାସ ତଦାସ ତୃତୀୟ ଥର ପାଇଁ ନିର୍ବାଚନ ଲଢୁଛନ୍ତି। ଅନ୍ୟପକ୍ଷରେ ମହାବିକାଶ ଅଘାଡ଼ି ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ଶରତ ଚନ୍ଦ୍ର ପାୱାର ଦଳ ପକ୍ଷରୁ ଅମର କାଲେ ପ୍ରାର୍ଥୀ ହୋଇଛନ୍ତି। ଶ୍ରୀ କାଲେ ପ୍ରଥମ ଥର ପାଇଁ ଏହି ନିର୍ବାଚନ ରଣାଙ୍ଗନରେ ଅଛନ୍ତି। ସେହିଭଳି ଡକ୍ଟର ମୋହନ ରାଇକ୍ୱାର ବହୁଜନ ସମାଜ ପାର୍ଟି ପକ୍ଷରୁ ଏହି ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ୱାର୍ଧା ଲୋକସଭା ଆସନ ପାଇଁ 24 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଆସନ୍ତା 26 ତାରିଖରେ ୱାର୍ଧାକୁ ମିଶାଇ ଅନ୍ୟ 4ଟି ଲୋକସଭା ଆସନ ପଶ୍ଚିମ ବିଦର୍ଭ ଅମରାବତୀ, ୟବତମାଲ ୱାସିମ୍, ବୁଲଦାନ ଏବଂ ଅକୋଲା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଆସନ୍ତା ମାସ 13 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଗତକାଲିଠାରୁ ଆରମ୍ଭ ହୋଇଛି। ଓଡ଼ିଶାରେ ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କଳାହାଣ୍ଡି, କୋରାପୁଟ ସଂରକ୍ଷିତ, ନବରଙ୍ଗପୁର ଏବଂ ବ୍ରହ୍ମପୁର ଲୋକସଭା ଆସନ ସମେତ 28ଟି ବିଧାନସଭା ଆସନ ପାଇଁ ମତଗ୍ରହଣ କରାଯିବ। 25 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିବ। 26 ତାରିଖ ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ କରାଯିବ ଏବଂ 29 ତାରିଖକୁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ଏ ସଂକ୍ରାନ୍ତ ବିଜ୍ଞପ୍ତି ଗତକାଲି ପ୍ରକାଶ ପାଇଛି। ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ, ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ନିର୍ବାଚନ ପରିଚାଳନା ନେଇ ବୈଠକ କରିଛନ୍ତି। ନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ, ଅବାଧ ଏବଂ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ନିମନ୍ତେ ସେ ସବୁ ରାଜନୈତିକ ଦଳର ସହଯୋଗ କାମନା କରିଛନ୍ତି। ଆଦର୍ଶ ଆଚରଣବିଧି କଡ଼ାକଡ଼ି ଭାବେ ଅନୁପାଳନ କରିବାକୁ ସବୁ ପ୍ରାର୍ଥୀଙ୍କୁ ସେ ଅନୁରୋଧ କରିଛନ୍ତି। ରାଜନୈତିକ ଦଳଗୁଡ଼ିକ ସୁବିଧା ଆପ୍ରେ ଅନ୍ଲାଇନ୍ ମାଧ୍ୟମରେ ଅନୁମତି ପାଇଁ ଆବେଦନ କରିବାକୁ ଶ୍ରୀ ଧଳ ପରାମର୍ଶ ଦେଇଛନ୍ତି। ପ୍ରଚାର ସମୟରେ ବ୍ୟକ୍ତିଗତ ଆକ୍ଷେପରୁ ଦୂରେଇ ରହିବାକୁ ମଧ୍ୟ ସେ ପ୍ରାର୍ଥୀଙ୍କୁ ପରାମର୍ଶ ଦେଇଛନ୍ତି। ଆଫଗାନିସ୍ତାନରେ ଅବସ୍ଥାପିତ ଜାତିସଂଘ ସହାୟତା ମିଶନର ସ୍ୱତନ୍ତ୍ର ପ୍ରତିନିଧି ରୋଜା ଓଟୁବାଇଭା ଗତକାଲି ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ନେଇ ସେମାନଙ୍କ ମଧ୍ୟରେ ଆଲୋଚନା ହୋଇଛି। ଡକ୍ଟର ଜୟଶଙ୍କର କହିଛନ୍ତି ଆଫଗାନିସ୍ତାନବାସୀଙ୍କ ସହାୟତା ଲକ୍ଷ୍ୟରେ ଭାରତ ଗହମ, ଔଷଧ ତଥା ଅନ୍ୟାନ୍ୟ ପଦାର୍ଥ ଯୋଗାଇ ଦେଇଛି। ଶ୍ରୀ ଜୟଶଙ୍କର ସାମ୍ପ୍ରତିକ ପରିସ୍ଥିତିରେ ଜାତିସଂଘର ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ପକ୍ଷରୁ ଓଡ଼ିଶା ଚାନ୍ଦିପୁରସ୍ଥିତ ଇଷ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ ଆଇଟିଆର୍ରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ର ଆଇଟିସିଏମ୍ର ଗତକାଲି ସଫଳ ପରୀକ୍ଷଣ କରାଯାଇଛି। ଏହି କ୍ଷେପଣାସ୍ତ୍ରର କାର୍ଯ୍ୟଦକ୍ଷତାକୁ ରାଡାର, ଇଲେକ୍ଟ୍ରୋ ଅପ୍ଟିକାଲ୍ ଟ୍ରାକିଂ ସିଷ୍ଟମ୍ ଇଓଟିଏସ୍ ଏବଂ ଆଇଟିଆର୍ ଦ୍ୱାରା ବିଭିନ୍ନ ସ୍ଥାନରେ ନିୟୋଜିତ ଟେଲିମେଟ୍ରି ଦ୍ୱାରା ନିରୀକ୍ଷଣ କରାଯାଇଥିଲା। ଭାରତୀୟ ବାୟୁସେନାର Su-30MK-1 ବିମାନରୁ ଏହି କ୍ଷେପଣାସ୍ତ ଉପରେ ନଜର ରଖାଯାଇଥିଲା। ଏହି କ୍ଷେପଣାସ୍ତ୍ର ୱେବ୍ ପଏଣ୍ଟ ନାଭିଗେସନ୍ ବ୍ୟବହାର କରି ଆବଶ୍ୟକ ପଥ ଅନୁସରଣ କରିଥିଲା ଏବଂ ଅତ୍ୟନ୍ତ ନିମ୍ନ ଉଚ୍ଚତା ବିଶିଷ୍ଟ ସମୁଦ୍ର ସ୍କିମିଂ ଉଡ଼ାଣ ପରିଦର୍ଶନ କରିଥିଲା। ବେଙ୍ଗାଲୁରୁସ୍ଥିତ ଗ୍ୟାସ୍ ଟର୍ବାଇନ୍ ରିସର୍ଚ୍ଚ ଏଷ୍ଟାବ୍ଲିସ୍ମେଣ୍ଟ ଜିପିଆଇ ଦ୍ୱାରା ବିକଶିତ ଏହି ସ୍ୱଦେଶୀ ପ୍ରପଲ୍ସନ୍ ସିଷ୍ଟମ୍ ସଫଳ ଭାବେ କାର୍ଯ୍ୟ କରିଥିବାର ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଇଟିସିଏମ୍ର ସଫଳ ଉଡ଼ାଣ ପରୀକ୍ଷଣ ପାଇଁ ଡିଆର୍ଡିଓର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ 9 ରନ୍ରେ ପରାସ୍ତ କରିଛି। ଟସ୍ ଜିତି ପଞ୍ଜାବ ମୁମ୍ବାଇକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଉପରେ ମୁମ୍ବାଇ 7 ୱିକେଟ୍ରେ 192 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ 78 ରନ୍ର ପାଳି ଖେଳିଥିଲେ। ପଞ୍ଜାବ ପକ୍ଷରୁ ହର୍ଷଲ ପଟେଲ 3 ୱିକେଟ୍ ଅକ୍ତିଆର କରିଥିଲେ। 193 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ପଞ୍ଜାବ କିଙ୍ଗ୍ସ 19 ଓଭର ଗୋଟିଏ ବଲ୍ରେ ସମସ୍ତ ୱିକେଟ୍ ହରାଇ 183 ରନ୍ କରିବାକୁ ସକ୍ଷମ ହୋଇଥିଲା। 21 ରନ୍ ଦେଇ 3 ୱିକେଟ୍ ନେଇଥିବା ଯଶପ୍ରୀତ ବୁମ୍ରାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା। ଏହି ବିଜୟ ସହ ମୁମ୍ବାଇ 7 ମ୍ୟାଚ୍ରୁ 6 ପଏଣ୍ଟ ହାସଲ କରି ତାଲିକାର ସପ୍ତମ ସ୍ଥାନରେ ଥିବାବେଳେ ପଞ୍ଜାବ 4 ପଏଣ୍ଟ ସହ 9ମ ସ୍ଥାନରେ ରହିଛି। ଆଜି ଲକ୍ଷ୍ନୌର ଏକ୍ନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ମୁକାବିଲା ହେବ। ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମତଦାନ ଏହି ଅଳ୍ପ ସମୟ ପୂର୍ବରୁ ଆରମ୍ଭ ହୋଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର କହିଛନ୍ତି ମତଦାତା ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ଏବଂ ଦାୟିତ୍ୱବୋଧକୁ ଉପଯୋଗ କରିବାର ଆବଶ୍ୟକତା ରହିଛି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ମହାରାଷ୍ଟ୍ରର ୱାର୍ଧା ଲୋକସଭା ନିର୍ବାଚନ ମଣ୍ଡଳୀର ତଲେଗାଓଁଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ। ଆସନ୍ତା ମାସ 13 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଗତକାଲିଠାରୁ ଆରମ୍ଭ ହୋଇଛି ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ 9 ରନ୍ରେ ପରାସ୍ତ କରିଛି। ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ସମ୍ବାଦ ଏଇଠି ଶେଷ ହେଲା।